ତେଣୁ ସିଏ ଯେଉଁ କାର୍ଯ୍ୟ କରନ୍ତି ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ, ତେଣୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି, ଶ୍ରେଷ୍ଠ ସ୍ତରରେ ଅଛନ୍ତି, ଯେଉଁମାନେ ନେତା ସ୍ତରରେ ଅଛନ୍ତି, ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ତା'ର ବହୁତ ଗୁରୁତ୍ୱ ରହିଛି, ତା'ର ବହୁତ ପ୍ରଭାବ ରହିଛି, ସମସ୍ତେ ସେ ଅନୁସାରେ କାର୍ଯ୍ୟ କରିବେ। ଯଦି ରାଜା ଧାର୍ମିକ ହେବେ ତା'ହେଲେ ପ୍ରଜା ମଧ୍ୟ ଧାର୍ମିକ ହେବେ, ଯଦି ରାଜା ଧାର୍ମିକ ହେବେ ନାହିଁ ପ୍ରଜାମାନେ ମଧ୍ୟ ଅଧାର୍ମିକ ହୋଇଯିବେ। ରାଜା ଯିଏ ହେବେ ସିଏ ବା ଯେଉଁମାନେ ମୁଖ୍ୟ ଶାସକ ଯେଉଁମାନେ ସେମାନେ ଯେଉଁମାନେ ଯାଏ ବର୍ତ୍ତମାନ ମୋଦୀ ସରକାର ବହୁତ ଆମର ରହିଛି କଳା ଟଙ୍କା ଇତ୍ୟାଦି ବିଷୟ ବହୁତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଜଣେ ମନ ଇଚ୍ଛା ସରକାର ଟଙ୍କା ଟିକସ ଫାଙ୍କି ପାରିବେ ନାହିଁ, ଯେଉଁଭଳି ଭାବରେ ଆଗରୁ ଚାଲିଥିଲା ସେ ବହୁତ ପ୍ରକାର ଟାଇଟ୍ କରିଦେଇଛନ୍ତି, ଲୋକମାନେ ସେହି ଅନୁସାରେ କାର୍ଯ୍ୟ କରିବେ। ତେଣୁ ଇଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଯଦ୍ୱାରା ଆଦରଣୀ ଶ୍ରେଷ୍ଠ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ଅନ୍ୟମାନେ ସେଇଟାକୁ ଗ୍ରହଣ କରିବେ। ଯେଉଁମାନେ ଉନ୍ନତ ସ୍ତରରେ ରହିବେ, ଯଦି ରାଜା ଉଦାହରଣସ୍ୱରୂପ ଯଦି ରାଜା ଲୋକଙ୍କ ରାଜଶାସନ ନାହିଁ, କିନ୍ତୁ ରାଜା ଯିଏ ହେବେ ସେ ଯଦି ଧାର୍ମିକ ବ୍ୟକ୍ତି ନ ହେବେ ତାହେଲେ ପ୍ରଜାମାନେ ମଧ୍ୟ ଧାର୍ମିକ ହେବେ ନାହିଁ। ବେଣ ରାଜା ଜଣେ ଥିଲେ, ଭାଗବତ ବର୍ଣ୍ଣନା କରାଯାଇଛି, ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜଙ୍କ ବଂଶରେ ସେ ଆସୁଥିଲେ ବେଣ ମହାରାଜ। ବେଣ ମହାରାଜ ସେ କହିଲେ ମୁଁ ହେଉଛି ରାଜା ଯେ ସେ ସବୁ ଇନ୍ଦ୍ର ବରୁଣ ଜନ ସବୁକିଛି ଶରୀର ରାଜାଙ୍କ ଶରୀରରେ ସମସ୍ତେ ଅଛନ୍ତି, ଏଭଳି ଭାବରେ ସେ ଭଗବାନଙ୍କ ପୂଜା ବନ୍ଦ କରିଦେଲେ, ତେଣୁ ପୃଥିବୀ ଆଉ ଖାଦ୍ୟ ଦେଲା ନାହିଁ। ଚୋର ତସ୍କରମାନେ ଚାରିଆଡ଼େ ସବୁ ତାଙ୍କର ଚୋର ତସ୍କରମାନେ ସେମାନେ ସବୁ ଚାରିଆଡ଼େ ବ୍ୟାପିଗଲେ। ଧର୍ମ ଏଇ ଯେଉଁ ଖାଦ୍ୟ ସବୁ ଆମେ ଉତ୍ପନ୍ନ ହେଉଛି, ଆମେ ଗତକାଲି କହିଥିଲେ ଚକ୍ର ଯେଉଁ କଥା କହିଥିଲେ, ଯେଉଁ ମନୁଷ୍ୟମାନଙ୍କର ଆବଶ୍ୟକତା ରହୁଛି ଅନ୍ନ, ସେ ବୃଷ୍ଟି ମାଧ୍ୟମରେ ହୁଏ, ବୃଷ୍ଟି ଯଜ୍ଞ ମାଧ୍ୟମରେ ହୁଏ, ଯଜ୍ଞ କର୍ମ ମାଧ୍ୟମରେ ହୁଏ, ଏଇ ଚକ୍ର ରହିଛି। ଏଇ ଯେଉଁ ଅନ୍ନ ହେଉଛି ଏ ଅନ୍ନଟା ପ୍ରକୃତରେ ଭଗବାନଙ୍କ ପ୍ରଦାନ ପାଇଁ ଉଦ୍ଦିଷ୍ଟ, ଏ ଅନ୍ନଟା ଭଗବାନଙ୍କୁ ଉଦ୍ଦେଶ୍ୟରେ ଭଗବାନ ପାଇଁ ସେଇଟା ରହିଛି, ଆମକୁ ମିଳୁଛି ଶସ୍ୟ, ଆମେ ନିଜେ ଆନନ୍ଦ ଅନୁଭବ କରିବା ପାଇଁ ବା ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ ଏ ଶସ୍ୟ ଉତ୍ପନ୍ନ ହେଉନାହିଁ। ଶସ୍ୟର ଉତ୍ପନ୍ନର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସେଇଟା ଭୋଗ ଲାଗିବ, ସେ ଭୋଗ ଲାଗି ଆମେ ସେଇଟାକୁ ପାଇବା, ଇଏ ହେଉଛି କଥା। କିନ୍ତୁ ଯଦି ରାଜା, ଯଦି ବେଣ ରାଜା, ସେ କୌଣସି ଭଗବାନଙ୍କୁ ଗ୍ରହଣ କଲେ ନାହିଁ, କୌଣସି ଧର୍ମନୀତି ମାନିଲେ ନାହିଁ, କିନ୍ତୁ ତାଙ୍କ ମନଇଚ୍ଛା ଶାସନ କଲେ, ତେଣୁ ପୃଥିବୀ ଦେବୀ ଯେଉଁ ଶସ୍ୟ ଉତ୍ପନ୍ନ କରୁଥିଲେ ବନ୍ଦ କରିଦେଲେ, ପୃଥିବୀ ଦେବୀ ଶସ୍ୟ ଉତ୍ପନ୍ନ ବନ୍ଦ କରିଦେଲେ। କାରଣ ଶସ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ପୃଥିବୀ ଦେବୀ ଦେଉଛନ୍ତି, ଭଗବାନଙ୍କୁ ଅର୍ପଣ କରାଯିବ, ସବୁକିଛି ଭଗବାନଙ୍କ ପ୍ରକୃତରେ। କିନ୍ତୁ ଲୋକମାନେ ଯେହେତୁ ରାଜା ଧର୍ମକୁ ମାନିଲେ ନାହିଁ, କିନ୍ତୁ ପ୍ରଜାମାନେ କ'ଣ ମାନିବେ, ପ୍ରଜାମାନେ ମଧ୍ୟ ଅଧାର୍ମିକ ହୋଇଗଲେ। ସେମାନେ ଯେଉଁ ଶସ୍ୟ ସବୁ ମହି ଦେଉଛି ବା ପୃଥିବୀ ଦେଉଛି, ସେଇଟାକୁ ନିଜ ଇନ୍ଦ୍ର ତୃପ୍ତିରେ ଲଗାଇଲେ, ତେଣୁ ପୃଥିବୀ ଦେବୀ ଶସ୍ୟ ଉତ୍ପନ୍ନ ବନ୍ଦ କରିଦେଲେ। ତାପରେ ଯେତେବେଳେ ବ୍ରାହ୍ମଣମାନେ, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବ୍ରାହ୍ମଣମାନେ ଯେତେବେଳେ ବହୁତ ତାଙ୍କୁ ବୁଝେଇଲେ, ବହୁତ ଜ୍ଞାନ ଉପଦେଶ ଦେଲେ ବେଣ ରାଜାଙ୍କୁ, ଦେଖନ୍ତୁ ରାଜା ଆପଣ ହେଉଛନ୍ତି ମୁଖ୍ୟ ସ୍ତରରେ ଅଛନ୍ତି, ଆପଣ ଯେଉଁଭଳି ଭାବରେ କାର୍ଯ୍ୟ, ଏଇ ଶ୍ଲୋକଟି କହିଲେ ସେମାନେ ତାଙ୍କୁ, ଆପଣ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ସେମାନେ ପ୍ରଜାମାନେ ସେଭଳି ଭାବରେ କାର୍ଯ୍ୟ କରିବେ, ଆପଣଙ୍କୁ ସେମାନେ ଅନୁସରଣ କରିବେ ବା ଅନୁକରଣ ମଧ୍ୟ କରିବେ। ତେଣୁ ଏଇଭଳି ଭାବରେ ଯେତେବେଳେ ଉପଦେଶ ଦେଲେ ବେଣ ରାଜା, ତାଙ୍କ ଉପଦେଶ ଶୁଣିବା ପରିବର୍ତ୍ତେ ତାଙ୍କୁ ବିଭିନ୍ନ ପ୍ରକାର ଅପମାନ ସହିତ କଥା କହିଲେ, କହିଲେ ଯେଉଁ କହୁଛ ଭଗବାନ, ସେ ଭଗବାନ କିଏ? ଏଇ ରାଜାଙ୍କ ଶରୀରରେ ସବୁ ଭଗବାନ ରହିଛନ୍ତି, ଇନ୍ଦ୍ର ବରୁଣ ଭଗବାନ ସମସ୍ତେ ରହିଛନ୍ତି ରାଜାଙ୍କ ଶରୀରରେ। ଏଇଭଳି ଭାବରେ କହି ତାଙ୍କର କଥା ମାନିଲେ ନାହିଁ, ତେଣୁ ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ଦେଇଦେଲେ, ଅଭିଶାପରେ ତାଙ୍କୁ ସେମାନେ ମୃତ୍ୟୁବରଣ କଲେ। ତାପରେ ରାଜ୍ୟରେ ଅରାଜକତା ବ୍ୟାପିଗଲା, ଚୋର ତସ୍କରମାନଙ୍କର ପ୍ରାଧାନ୍ୟ ବଢ଼ିଗଲା, ତେଣୁ ପୁଣି ବ୍ରାହ୍ମଣମାନେ ଚିନ୍ତା କରି ତାଙ୍କ ଶରୀରକୁ ମନ୍ଥନ କଲେ, ବେଣ ଶରୀର ମନ୍ଥନ କରି ଭଗବାନଙ୍କ ଅବତାର ଆସିଲେ, ସେ ପୃଥୁ ମହାରାଜ, ଚତୁର୍ଥ ସ୍କନ୍ଧ ତାଙ୍କ କଥା ରହିଛି। ପୃଥୁ ମହାରାଜ ସେ ଧର୍ମନୀତି ସ୍ଥାପନ କଲେ, ଧର୍ମନୀତି ଅନୁସାରେ ଶାସନ କଲେ, କିନ୍ତୁ ତଥାପି ଯେହେତୁ ପୃଥିବୀ ବନ୍ଦ କରିଦେଇଥିଲେ, ଶସ୍ୟ ଉତ୍ପନ୍ନ ବନ୍ଦ କରିଦେଇଥିଲେ, ଆଉ ଶସ୍ୟ ଉତ୍ପନ୍ନ ହେଲା ନାହିଁ, ତେଣୁ ପୃଥୁ ମହାରାଜ ସେ ପୃଥିବୀ ଦେବୀକୁ ହତ୍ୟା କରିବା ପାଇଁ ଧନୁଷ ଧରି ଉଦ୍ୟତ ହେଲେ, ପୃଥିବୀ ଦେବୀକୁ ହତ୍ୟା କରିବା ପାଇଁ। ପୃଥିବୀ ଦେବୀ ଗୋମାତା ରୂପରେ ପଳାୟନ କଲେ, ପଳାୟନ କଲେ ମଧ୍ୟ ପୃଥୁ ମହାରାଜ ତାଙ୍କୁ ଅନୁସରଣ କଲେ ତାଙ୍କୁ ହତ୍ୟା କରିବା ପାଇଁ। ତାପରେ ସେ ପ୍ରାର୍ଥନା କଲେ, ହେ ପ୍ରଭୁ, ଭଗବାନ ହେଉଛନ୍ତି ପୃଥିବୀ ଦେବୀଙ୍କର ସ୍ୱାମୀ, ପୃଥିବୀ ଦେବୀକୁ ଯେତେବେଳେ ଉତ୍ତୀର୍ଣ୍ଣ କରୁଥିଲେ ଭଗବାନ ବରାହଦେବ ରୂପରେ, ତାଙ୍କର ପୁତ୍ର ଉତ୍ପନ୍ନ ହୋଇଥିଲେ ନରକ, ନରକ ଅସୁରରେ ପରିଣତ ହୋଇଗଲେ, ସତ୍ସଙ୍ଗରୁ ଭଗବାନ ପୁତ୍ର ମଧ୍ୟ ଅସୁର ହୋଇଗଲେ। ତେଣୁ ବର୍ତ୍ତମାନ ପୃଥିବୀ ଦେବୀ କହୁଛନ୍ତି, ପ୍ରଭୁ ଆପଣ ମୋତେ ରକ୍ଷା କରିବା କଥା, ଆପଣ ମୋତେ ହତ୍ୟା କରିବା ପାଇଁ ବସିଛନ୍ତି, ତୁ ଶସ୍ୟକୁ ଉତ୍ପନ୍ନ କରୁନାହୁଁ, ମୁଁ ସବୁ ଧର୍ମନୀତି ଅନୁସାରେ ଶାସନ କରୁଛି, ତୁ କାହିଁକି ଶସ୍ୟ ଉତ୍ପନ୍ନ କରୁନାହୁଁ? ସେଇଠି ସେ କହିଥିଲେ, ଦେଖନ୍ତୁ ଆପଣଙ୍କ ପିତା ବେଣ ମହାରାଜ ସେ କୌଣସି ଧର୍ମନୀତି ଗ୍ରହଣ କଲେ ନାହିଁ, ଲୋକମାନେ ସେ ଖାଦ୍ୟ ଯେଉଁ ଉତ୍ପନ୍ନ ହେଲା, ସେ ଖାଦ୍ୟକୁ ନିଜ ଇନ୍ଦ୍ର ତୃପ୍ତିରେ ଲଗାଇଲେ, ତେଣୁ ମୁଁ ବନ୍ଦ କରିଦେଇଛି ଖାଦ୍ୟ ଉତ୍ପନ୍ନ କରିବା, ତେଣୁ ମୋର ଗର୍ଭରେ ରହିଯାଇଛି ବର୍ତ୍ତମାନ, ଆପଣ ଦୋହନ କରନ୍ତୁ। ତେଣୁ ସେ ପୃଥିବୀକୁ ଦୋହନ କଲେ, ଏସବୁ କଥା ରହିଛି, ଦୋହନ କଲେ ପୁଣି ପୃଥିବୀ ଶସ୍ୟ ପ୍ରଦାନ କଲେ। ତେଣୁ ଇଏ ହେଉଛି ଯେଉଁମାନେ ଉନ୍ନତ ସ୍ଥିତିରେ ରହିବେ ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ, ଅନ୍ୟ ସମସ୍ୟା ଫଲୋ କରିବେ। ଆଜି ବିଶେଷ ଭାବରେ ଆମର ଯେଉଁ ଚଳଚ୍ଚିତ୍ର ଫିଲ୍ମର ନେତାମାନେ ଯେଉଁଭଳି ଭାବରେ ଆକ୍ଟର ହିରୋ ହିରୋଇନ୍ ଏମାନେ ସବୁ ରହିଛନ୍ତି, ସେମାନେ ଯେଉଁଭଳି ଭାବରେ ଡ୍ରେସ୍ ପିନ୍ଧୁଛନ୍ତି, ଅନ୍ୟ ଲୋକମାନେ ସେଭଳି ଭାବରେ ଡ୍ରେସ୍ ପିନ୍ଧୁଛନ୍ତି, ଫଲୋ କରୁଛନ୍ତି। ସେମାନେ ମୁଣ୍ଡରେ ଯାଇଥିଲେ ପାଶ୍ଚାତ୍ୟ ଜଗତରୁ 15 ମସିହାରେ 16 ମସିହାରେ, ସେଠି ସବୁ ସ୍ତ୍ରୀ ଲୋକ ପୁରୁଷ ଲୋକ ସବୁ ଛିଣ୍ଡା ପିନ୍ଧୁଥିଲେ, ସବୁ ଛିଣ୍ଡା ହେଇ ଛିଣ୍ଡିଥିବ, ଇଏ ହେଉଛି ଷ୍ଟାଇଲ। ଆମର ଭାରତବର୍ଷରେ ମଧ୍ୟ ସେଇଟାକୁ ଫଲୋ କରୁଛନ୍ତି, ଏମାନେ ଷ୍ଟାଇଲ, ଇଏ ହେଉଛି ଷ୍ଟାଇଲ, ଲେଟେଷ୍ଟ ଷ୍ଟାଇଲ, ଛିଣ୍ଡା ପିନ୍ଧିବ ଲେଟେଷ୍ଟ ଷ୍ଟାଇଲ। ଆମର ନେତା ଆସିବେ, ଆମର ହିରୋ ହିରୋ ଯାହା କରିବେ, ଯେଉଁ ଡ୍ରେସ୍ ପିନ୍ଧିବେ ସେମାନେ ସେଇ ଡ୍ରେସ୍ ପିନ୍ଧିବେ,
ସେମାନେ ହେୟାର ଷ୍ଟାଇଲ ଯେଉଁ କରିବେ ସେମାନେ ମାନେ ସେ ହେୟାର ଷ୍ଟାଇଲ କରିବେ। ଆଉ ଶିଶୁର ରାଧାମୋହନ ସେ ମହାରାଜ କହୁଥିଲେ, କହିଲେ ପାଶ୍ଚାତ୍ୟ ଜଗତରେ ଏଭଳି ତାଙ୍କର ଷ୍ଟାଇଲ ଚେଞ୍ଜ ହେଉଛି, ପରିବର୍ତ୍ତିତ ହେଉଛି। ଯଦି ମନେକର ଜଣେ ଯାଇଛି ସେଲୁନକୁ, ସେ ସାଲୁନରେ ଯେତେବେଳେ ତା'ର ହେୟାର କଟ୍ କରୁଛି, ଚୁଟି କାଟୁଛି, ସେ ସମୟରେ କୌଣସି କାରଣରୁ ସେ ଯେ ହେୟାର କଟ୍ କରୁଥିଲେ କୌଣସି କାରଣରୁ ଗୋଟେ ଛାଡ଼ି ଦେଇଛନ୍ତି, କ'ଣ ଭୁଲିଗଲେ କି କ'ଣ ଠିକ ହୋଇଗଲା, ତେଣୁ ସିଏ ଗୋଟେ ଷ୍ଟାଇଲ ହୋଇଗଲା। ସିଏ ଭୁଲିଗଲେ ଠିକ ଭାବରେ ହେୟାର କରିବାକୁ ସେଇଟା ଗୋଟେ ଷ୍ଟାଇଲ ହୋଇଗଲା। ତେଣୁ ଏଇଭଳି ଭାବେ ଲୋକମାନେ କ'ଣ ବୁଝନ୍ତି, ତାଙ୍କର ଯେ ନେତା ଯେଉଁଭଳି ଭାବରେ କାର୍ଯ୍ୟ କରିବେ ସେମାନେ ସେଇଭଳି ଭାବରେ ଗ୍ରହଣ କରିବେ। ତେଣୁ ଆଜି ପ୍ରଭୁପାଦ ମହାରାଜ ସେଥିପାଇଁ ଆମେରିକାକୁ ଗଲେ, ଲୋକମାନେ ଆମେରିକାକୁ ଦେଖୁଛନ୍ତି, ଆମେରିକା ହେଉଛି ପାଶ୍ଚାତ୍ୟ ଜଗତର ସବୁଠୁ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଦେଶ। ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରୁ ସମସ୍ତେ ତାଙ୍କୁ ଫଲୋ କରୁଛନ୍ତି। ଭାରତବର୍ଷ ଭାରତବାସୀମାନେ ମଧ୍ୟ ସେ ଆମେରିକା ଲୋକମାନଙ୍କୁ ଫଲୋ କରୁଛନ୍ତି, ଅନୁସରଣ କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବ କହିଥିଲେ ପାଶ୍ଚାତ୍ୟ ଜଗତ ଯିବା ପାଇଁ, ଆମେରିକାକୁ ଯିବା ପାଇଁ କହିନଥିଲେ। ଆମେରିକା ଯଦି ପାଶ୍ଚାତ୍ୟ ଜଗତ, କିନ୍ତୁ ତାଙ୍କର ଅନ୍ୟ ଶିଷ୍ୟମାନେ ସବୁ ଇଂଲଣ୍ଡ ଯାଇଥିଲେ, ୟୁରୋପକୁ ଯାଇଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ଆମେରିକାକୁ ଗଲେ। କାହିଁକି ନା ଲୋକମାନେ, ଭାରତମାନେ ଆମେରିକାକୁ ଦେଖୁଛନ୍ତି, ଆମେରିକାବାସୀମାନେ କ'ଣ କରୁଛନ୍ତି ସେଇଭଳି ଭାବରେ ଏମାନେ ଜୀବନ ଯାପନ କରୁଛନ୍ତି, ତାଙ୍କର ଲାଇଫ ଷ୍ଟାଇଲ ହିରୋ ସେମାନେ ସବୁ ହେଇଗଲେ, ହିପି ହେଇଗଲେ, ଆମର ମଧ୍ୟ ହିପି ମୁମେଣ୍ଟ ଚାଲିଥିଲା, ସେମାନେ ସବୁ ଫଲୋ କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଆମେରିକା ଗଲେ, ତାଙ୍କୁ ହରେ କୃଷ୍ଣ କୀର୍ତ୍ତନ କରାଇଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତାଙ୍କୁ କୀର୍ତ୍ତନ କରାଇଲେ। ବର୍ତ୍ତମାନ ଭାରତବାସୀ ସେ କ'ଣ କରୁଛନ୍ତି, ତେଣୁ ଭାରତରେ ପ୍ରଭୁପାଦ ମହାରାଜ ଚାହିଁଥିଲେ ଏ ହରିକୃଷ୍ଣ ଆନ୍ଦୋଳନକୁ ପ୍ରଚାର କରିବା ପାଇଁ, ଆନ୍ଦୋଳନ ଆରମ୍ଭ କରିବା ପାଇଁ, କିନ୍ତୁ ହେଇପାରିନଥିଲା। ଝାନ୍ସିରେ ଯେଉଁ ରହିଛି, ଆମେ ଯାଇଛୁ ସେ ଜାଗାକୁ ଝାନ୍ସିକି, ସେଠି ଯାଇଥିଲେ ପ୍ରଭୁପାଦ ମହାରାଜ ଗୋଟେ ଲିଗ୍ ଅଫ୍ ଡିଭୋଟିଜ୍ କରିଥିଲେ, ଇସ୍କନ୍ କରିବା ପୂର୍ବରୁ ସେ ଗୋଟେ କରିଥିଲେ ସଂସ୍ଥା, ତା ନାମ ହେଉଛି ଲିଗ୍ ଅଫ୍ ଡିଭୋଟିଜ୍। କିନ୍ତୁ ସେଠିକାର ଯେ ଗଭର୍ଣ୍ଣର ଥିଲେ, ୟୁପିର ଯେ ଗଭର୍ଣ୍ଣର ଥିଲେ, ସେ ତାଙ୍କର ପତ୍ନୀ କ'ଣ କଲେ, ସେ ଯେଉଁ ଜାଗାରେ ପ୍ରଭୁପାଦ ମହାରାଜ ଲିଗ୍ ଅଫ୍ ଡିଭୋଟିଜ୍ କରିବା ପାଇଁ ଆରମ୍ଭ କରି ହରିକୃଷ୍ଣ ଆନ୍ଦୋଳନ ଆରମ୍ଭ କରିବାକୁ ଯାଇଥିଲେ, ତାଙ୍କର ପତ୍ନୀ, ଗଭର୍ଣ୍ଣରଙ୍କ ପତ୍ନୀ ସେ ଜାଗାକୁ ମହିଳା କ୍ଲବ୍କୁ ଦେଇଦେଲେ, ମହିଳା କ୍ଲବ୍ ହୋଇଗଲା। ବର୍ତ୍ତମାନ ମଧ୍ୟ ଚେଷ୍ଟା ଚାଲିଛି ସେଠାକୁ ଆମର ଇସ୍କନ୍ ଆଣିବା ପାଇଁ ଚେଷ୍ଟା ଚାଲିଛି। ପ୍ରଭୁପାଦ ସେଇଠି ଆରମ୍ଭ କରିଥିଲେ ଭାରତବର୍ଷରେ ମହାମନ୍ତ୍ର ପ୍ରଚାର କରିବା ପାଇଁ, ସେଇଠି ବ୍ୟବସ୍ଥା କରିବା ପାଇଁ କରିଥିଲେ, ବ୍ୟବସ୍ଥା କରିଥିଲେ, ପ୍ରୟାସ କରିଥିଲେ, କିନ୍ତୁ ହେଇପାରିଲା ନାହିଁ। କିନ୍ତୁ ସେ ଗଲେ 1965 ମସିହାରେ ଆମେରିକା ଗଲେ, 1966 ମସିହାରେ ଇସ୍କନ୍ ଆରମ୍ଭ ହେଲା। ସାରା ପୃଥିବୀରେ 12 ବର୍ଷ ଭିତରେ, 1967 12 ବର୍ଷ ଭିତରେ ସାରା ପୃଥିବୀର ଲୋକମାନେ ସେଇଟା ଗ୍ରହଣ କଲେ, ସମସ୍ତେ ମହାମନ୍ତ୍ର କୀର୍ତ୍ତନ କଲେ। ପ୍ରଭୁପାଦ ମହାରାଜ ଏହି ଶ୍ଳୋକକୁ ଉଦାହରଣ ଦିଅନ୍ତି, ବର୍ତ୍ତମାନ ଆମେରିକା ହେଉଛନ୍ତି ଶୀର୍ଷ ସ୍ଥାନରେ ଅଛନ୍ତି, ଆମେରିକାବାସୀମାନେ ଯାହା କରିବେ ଅନ୍ୟମାନେ ସେଇଟା ଫଲୋ କରିବେ। ତେଣୁ ଇସ୍କନ୍ ଯେଉଁ ଆମର ହରିକୃଷ୍ଣ ଆନ୍ଦୋଳନ, ଯଦି ଆମ ଭାରତର, ଏ ଭାରତର ହେଉଛି ଭଗବାନ ରାମଚନ୍ଦ୍ର ଆସିଥିଲେ, ଭାରତ ଭୂମିରେ ଆସିଥିଲେ, ଭଗବାନ କୃଷ୍ଣ ଆସିଥିଲେ, ଭାରତ ଭୂମିରେ ସବୁ ଆସିଥିଲେ, କିନ୍ତୁ ଆମେ ଆମର ସଭ୍ୟତାକୁ ଭୁଲି ଯାଇଛେ, ଆମେ ପାଶ୍ଚାତ୍ୟ ଦେଶର ସଭ୍ୟତାକୁ ଅନୁକରଣ କରୁଛେ, ଅନ୍ଧଭଳି ଅନୁକରଣ କରୁଛେ। ତେଣୁ ଇଏ ଯେଉଁ ପ୍ରଭୁପାଦ ମହାରାଜ ସେଇଥିପାଇଁ ଆମେରିକାରେ ଆରମ୍ଭ କରିଥିଲେ ଇସ୍କନ୍, ଆମେରିକାବାସୀମାନେ ଲୋକ ଆମ ଭାରତବର୍ଷମାନେ, ଭାରତ ପ୍ରାର୍ଥୀମାନେ ଆମେରିକାକୁ, ଆମେରିକାବାସୀମାନଙ୍କୁ ଫଲୋ କରିବେ, ଅନୁସରଣ କରିବେ। ଯାହା ହଉ, ଏହି ଶ୍ଲୋକର ବହୁତ ଗୁରୁତ୍ୱ ରହିଛି। ପ୍ରଭୁପାଦ ମହାରାଜ ମହାଭାରତରେ କହୁଛନ୍ତି, ଜନସାଧାରଣ ସର୍ବଦା ଏକ ନେତା ଦରକାର କରନ୍ତି, ଯିଏକି ତାଙ୍କର ଆଚରଣ ଦ୍ୱାରା ସେମାନଙ୍କୁ ଶିକ୍ଷା ଦେଇପାରିବ। ଯଦି ନେତା ନିଜେ ଧୂମପାନ କରୁଥାନ୍ତି, ତାହେଲେ ସେ ଜନସାଧାରଣ କଦାପି ଧୂମପାନରୁ ବିରତ କରିପାରିବେ ନାହିଁ। ନିଜେ ଧୂମପାନ କରୁଛନ୍ତି କହିବେ, ତମେ ଧୂମପାନ କର ନା, ଆଜିକାଲି ଲେଖା ହେଉଛି ସିଗରେଟ୍ ଲେଖା ହେଉଛି, ଆଗେ ଲେଖା ହେଉଥିଲା ସିଗରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ସିଗରେଟ୍ ସ୍ମୋକିଂ ଇଜ୍ ଇଞ୍ଜୁରିୟସ୍ ଟୁ ହେଲ୍ଥ, ଏ ଲେଖା ହେଉଥିଲା ଆଗେ। ଏବେ ସବୁ ଲେଖା ହେଉଛି ସିଗରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, କିନ୍ତୁ ତଥାପି ଲୋକମାନେ ସିଗରେଟ୍ ଟାଣୁଛୁ। ଯଦି ଜଣେ ନେତା ସିଏ ଆସି କହିବେ ତୁମେ ସିଗରେଟ୍ ଧୂମପାନ କର ନା, କେତେ ପ୍ରକାର ରେଷ୍ଟ୍ରିକ୍ସନ୍ ରହିଛି, ଟ୍ରେନ୍ରେ ଯଦି ଧୂମପାନ କରିବେ ତାହେଲେ ଫାଇନ୍ ଦିଆଯିବ,
ଆଗେ ସବୁ ସରକାରୀ ଅଫିସ୍ମାନଙ୍କରେ ବା ଅନ୍ୟାନ୍ୟ ଅଫିସ୍ମାନଙ୍କରେ ମଧ୍ୟ ସିଗାରେଟ୍ ଟାଣୁଥିଲେ, ଏବେ ସବୁ ବନ୍ଦ କରିଦିଆଯାଇଛି। ଜନସାଧାରଣ ସ୍ଥାନରେ ଜଣେ ସିଗାରେଟ୍ ଟାଣିପାରିବ ନାହିଁ। ଏତେ ପ୍ରକାର ରେଷ୍ଟ୍ରିକ୍ସନ୍ ସତ୍ତ୍ୱେ ସିଗାରେଟ୍ ଟାଣ ଚାଲିଛି, ଏବଂ ସିଗାରେଟ୍ରେ ଲେଖାହେଉଛି ସିଗାରେଟ୍ରେ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, ସେ କ୍ୟାନ୍ସର ହେବ ହେଲେ ବି ତାକୁ ଲୋକ ଟାଣୁଛନ୍ତି, ସିଗାରେଟ୍ ଟାଣୁଛନ୍ତି। ତେଣୁ ଯିଏ ସିଗାରେଟ୍ ନ ଟାଣିବା ପାଇଁ ଯେଉଁ ପ୍ରଚାର କରିବେ, ଯଥାଯଥ ପ୍ରଚାର କରିବେ, ସେ ନିଜେ ଟାଣୁଥିବେ, ଅନ୍ୟମାନଙ୍କୁ କହିଲେ ତା'ର ଇମ୍ପାକ୍ଟ ପଡ଼ିବ ନାହିଁ। ଆମର ସୁଷମା ଗୌରବ ସେ ମହାରତ କହନ୍ତି, ଇଏ ହେଉଛି ବ୍ଲାଙ୍କ ଫାୟାର, ବ୍ଲାଙ୍କ ଫାୟାର ମାରିଲେ କିଛି ତା'ର ଫଳ ପଡ଼ିବ ନାହିଁ, ଫଳ ହେବ ନାହିଁ, ଜଣେ ମୃତ୍ୟୁବରଣ କରିବ ନାହିଁ। ସେହିଭଳି ଭାବରେ ଆଚାର୍ଯ୍ୟ ଟିଚର ଏବଂ ଚିଟର ଦୁଇ କଥା ରହିଛି, ପାଖାପାଖି ଏକା ଶବ୍ଦ ମାନେ ପାଖାପାଖି ଏକା ଅକ୍ଷର ସବୁ ରହିଛି, ଟିଚର ଏବଂ ଚିଟର। ଜଣେ ଟିଚର କହିଲେ ସେ ଯେଉଁ ଶିକ୍ଷା ଦେବେ ସେ ନିଜେ ଆଚରଣ କରି ଶିକ୍ଷା ଦେବେ, ଚିଟର କହିଲେ ସେ ନିଜେ ଆଚରଣ କରିବେନି, ଖାଲି ମୁଖରେ କହିବେ କଥା। ତେଣୁ ଟିଚରର ପ୍ରକୃତ ଆମର ଅନୁବାଦ କରାହେଉଛି ଆଚାର୍ଯ୍ୟ, ଆଚାର୍ଯ୍ୟ କହିଲେ ସେମାନେ ନିଜେ ଆଚରଣ କରିବେ, ଆଚରଣ କରି ଶିକ୍ଷା ପ୍ରଦାନ କରିବେ। ଯେ ନିଜେ ଆଚରଣ ନାହିଁ ସେ ଯେଉଁ ଶିକ୍ଷା ଦେବ, ଆଜିକାଲି ବହୁତ ଭଗବାନ କଥା କହୁଛନ୍ତି, ହଜାର ହଜାର ତାଙ୍କର ଫଲୋଅର୍ ରହିଛନ୍ତି, ସେ ଶୁଣୁଛନ୍ତି, ବହୁତ ଆନନ୍ଦ ଅନୁଭବ କରୁଛନ୍ତି, ବହୁତ ସଙ୍ଗୀତ ମାଧ୍ୟମରେ ଭଗବାନ କଥା ପ୍ରଚାର କରାଯାଉଛି, ହଜାର ହଜାର ଲୋକ ଲକ୍ଷ ଲକ୍ଷ ଲୋକ ଶୁଣୁଛନ୍ତି, କିନ୍ତୁ ତାହାର ଇମ୍ପାକ୍ଟ କିଛି ନାହିଁ। ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ, ପ୍ରଭୁପାଦ ମହାରାଜ ପୂର୍ବରୁ ବହୁତ ଲୋକ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଆମର ବିଭିନ୍ନ ଧର୍ମ ନେତାମାନେ ସବୁ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଭଗବାନ କଥା ପ୍ରଚାର କରିବା ପାଇଁ, କିଏ ସକ୍ସେସ୍ ହୋଇପାରିଲେ, କେହି ଫଳପ୍ରଦ ସଫଳ ହୋଇପାରିଲେ ନାହିଁ। ଗୋଟିଏ ହେଲେ ଭକ୍ତ ବାହାରି ନଥିଲେ ଆଗରୁ, କିନ୍ତୁ ପ୍ରଭୁପାଦ ମହାରାଜ ଏ ଭଗବାନ କଥା ପ୍ରଚାର କରିବା ଯେତେବେଳେ ଗଲେ, ହଜାର ହଜାର ଲୋକ ନେଲେ, ଦଶ ହଜାର ଶିଷ୍ୟ ତାଙ୍କର ହେଲେ, ଏବଂ ଖାଲି ହେଇଯାଇଥିଲେ ତା ନୁହଁ, ଚାଲିଛି ସେଇଟା। ପ୍ରଭୁପାଦ ଯିବାର 77 ମସିହାରେ ଗଲେ, 77ରୁ ଏବେ 19 ହେଲାଣି, 2019 ହେଲାଣି, 42 ବର୍ଷ ହୋଇଗଲାଣି, ବଢ଼ି ବଢ଼ିକା ଯାଉ, 108 ମନ୍ଦିର ସେ ନିର୍ମାଣ ତା ଫାଉଣ୍ଡେସନ ଦେଇଥିଲେ, ବର୍ତ୍ତମାନ 600ରୁ ଅଧିକ ସେଣ୍ଟର ହେଲାଣି, ବଢ଼ି ବଢ଼ିକା ଚାଲିଛି। ଆଚାର୍ଯ୍ୟଙ୍କର ରହିଛି ଶକ୍ତି ରହିଛି। ଗୋଟେ ଟମ୍ପକିନ୍ ସ୍କୋୟାରରେ, ଆମେରିକାର ଟମ୍ପକିନ୍ ସ୍କୋୟାରରେ ଏ ଛୁଟି ଦିନରେ ସେ ଭଗବାନଙ୍କ ନାମ କୀର୍ତ୍ତନ କଲେ, ଗୋଟେ କର୍ତ୍ତାଳ ନେଇକି କୀର୍ତ୍ତନ କଲେ, ସମସ୍ତେ ଆକୃଷ୍ଟ ହୋଇକି ଆସିଲେ କୀର୍ତ୍ତନରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, କୀର୍ତ୍ତନରେ ସମସ୍ତେ ଆକୃଷ୍ଟ ହେଲେ। ଏ ଶବ୍ଦ ବ୍ରହ୍ମ ଶୁଦ୍ଧ ସାଧୁଙ୍କର ମୁଖରୁ ଯେଉଁ କଥା ଆସେ, ସେ ଶବ୍ଦ ବ୍ରହ୍ମ ଆସେ, ଏ ଭୌତିକ ଶବ୍ଦ ନୁହଁ, ସେ ଭୌତିକ ଜଗତ ଚିତ୍ ଜଗତରୁ ଆସୁ, ସେ ଆକାଶବାଣୀ କଟକ ଯେମିତି ରହିଛି ସେହିଭଳି ଭାବରେ ଏ ଯେଉଁ ଗୋଲକର ନା ପ୍ରେମଧନ ହରିନାମ ସଂକୀର୍ତ୍ତନ, ଏ ଗୋଲକରୁ ଆସୁଥିଲା ତାଙ୍କ ମୁଖ ଦେଇକରି ଭଗବାନ କଥା ଶବ୍ଦ ବ୍ରହ୍ମ ଆସୁଥିଲା। ତେଣୁ ସମସ୍ତେ ଆକର୍ଷିତ ହୋଇ ଏ ଗ୍ରହଣ କଲେ, କୃଷ୍ଣ ଚେତନା ପ୍ରସାରିତ ହେଲା। ଯାହା ହେଉ, ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ତେଣୁ ଏହିଭଳି ଭାବରେ ଯେଉଁମାନେ ଉନ୍ନତ ସ୍ଥିତିରେ ରହିବେ, ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ, ଅନ୍ୟମାନେ ସମସ୍ତେ ତାକୁ ଗ୍ରହଣ କରିବେ, ସେମାନେ ଫଲୋ କରିବେ। ତେଣୁ ପର ଶ୍ଳୋକରେ କହୁଛନ୍ତି, 22 ଶ୍ଳୋକରେ ଭଗବାନ କହୁଛନ୍ତି, ନମେ ପାର୍ଥାସ୍ତି କର୍ତ୍ତବ୍ୟମ୍। ଯଦିଓ ଅନ୍ୟମାନେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ତାଙ୍କର କର୍ତ୍ତବ୍ୟ ରହିଛି, ସେମାନେ କର୍ତ୍ତବ୍ୟ ଅନୁସାରେ କରିବେ, କିନ୍ତୁ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ। ଭଗବାନ କାହା ପ୍ରତି ଋଣୀ ନୁହନ୍ତି। ଆମେ ଯେଉଁ କହିଲୁ 6ଟି ଋଣ ଆମର ରହିଛି, ଆମେ କହିଛୁ ସେ ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି, ପିତାମାତାଙ୍କ ପ୍ରତି, ମନୁଷ୍ୟମାନଙ୍କ ପ୍ରତି, ବନ୍ଧୁବାନ୍ଧବମାନଙ୍କ ପ୍ରତି, ଜୀବମାନଙ୍କ ପ୍ରତି, ଏଇଭଳି ଭାବରେ ଋଷିମାନଙ୍କ ପ୍ରତି 6ଟି ଋଣ ସମସ୍ତଙ୍କର ରହିଛି, କିନ୍ତୁ ଭଗବାନ କାହା ପାଖରେ ଋଣୀ? ଭଗବାନଙ୍କ ଠାରୁ, ଭଗବାନ ପାଖରେ ସମସ୍ତେ ଋଣୀ, ଭଗବାନ କାହା ପାଖରେ ଋଣୀ ନୁହନ୍ତି। ଭଗବାନ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ପୂରଣ କରୁଛନ୍ତି। ଏକ ବହୁନାମ ଯେଉଁ ବିଧାତି କାମା, ସେ ଏକ ହେଲେ ମଧ୍ୟ ସମସ୍ତ ଜୀବଙ୍କର ଆବଶ୍ୟକତାକୁ ସେ ପୂରଣ କରନ୍ତି। ସେ କାହା ପାଖରେ ଋଣୀ ନୁହନ୍ତି, ସମସ୍ତେ ତାଙ୍କ ପାଖରେ ଋଣୀ, କିନ୍ତୁ ତଥାପି ଭଗବାନ କହୁଛନ୍ତି, ନମେ ପାର୍ଥାଦି କର୍ତ୍ତବ୍ୟମ୍ ତ୍ରିଶ ଲୋକେ କିଞ୍ଚନ। 3 ଲୋକରେ, ମର୍ତ୍ତ୍ୟଲୋକ, ସ୍ୱର୍ଗଲୋକ, ପାତାଳ ଲୋକ, 3 ଲୋକରେ କେଉଁଠି ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ? ନମେ ପାର୍ଥାସ୍ତି କର୍ତ୍ତବ୍ୟମ୍ ତ୍ରିଶ ଲୋକେ କିଞ୍ଚନ। ଜ୍ଞାନବାପ୍ତବ୍ୟମ୍ ବା ଏମିତି କିଛି ନାହିଁ, ଭଗବାନଙ୍କର ଗୋଟେ ରହିଛି ଏଇଟା ଦରକାର, ଆମର ବହୁତ ଆବଶ୍ୟକତା ରହିଛି, ଆମର ଧନ ରୋଜଗାର ନକଲେ ଆମେ ଆମର ଶାରୀରିକ ଆବଶ୍ୟକତା ପୂରଣ କରିପାରିବା ନାହିଁ, ଆମର ପରିବାରର ଆବଶ୍ୟକତା ପୂରଣ କରିପାରିବା ନାହିଁ, ଆମର ଧନର ଆବଶ୍ୟକତା ରହିଛି, କିନ୍ତୁ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ, ଜ୍ଞାନବାପ୍ତମ୍ବ ଅବ୍ୟାପ୍ତବ୍ୟମ୍ ବା ଏମିତି କିଛି ନାହିଁ ତାଙ୍କର ଦରକାର। ଜ୍ଞାନବାପ୍ତବ୍ ଅବ୍ୟାପ୍ତବ୍ୟମ୍ ଅର୍ଥ ହେଉଛି ଯେ ମୋର କିଛି ଅଭାବ ନାହିଁ କି ମୋର କିଛି ଦରକାର କରେ ନାହିଁ, ଏଇଟା ଗୋଟେ ଭଗବାନଙ୍କର ଅଭାବ ରହିଯାଇଛି, କିଛି ଟଙ୍କା ଦରକାର, କେଉଁଠୁ ଟଙ୍କା ରୋଜଗାର କରିବେ, ବା ଅଭାବ ଗୋଟେ କିଛି ଅସୁବିଧା ରହିଯାଇଛି ଭଗବାନଙ୍କର, ସେଇଟା କେମିତି ପୂରଣ ହେବ, ସେଥିପାଇଁ ସେ କାର୍ଯ୍ୟ କରୁଛନ୍ତି ନା। ନାମ ବାପ୍ତବ୍ୟମ୍ ଅବାପ୍ତବ୍ୟମ୍ ବା କିନ୍ତୁ ତଥାପି ବର୍ତ୍ତ ଏଇଭଳି କର୍ମାଣି, ଭଗବାନଙ୍କ କୌଣସି ଅଭାବ ନାହିଁ, ଭଗବାନ କିଛି ଆବଶ୍ୟକତା ନାହିଁ, ଦରକାର ନାହିଁ, ଭଗବାନ କାହା ପ୍ରତି ଋଣୀ ନୁହନ୍ତି, ତାଙ୍କର କିଛି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ଭଗବାନ କର୍ତ୍ତବ୍ୟ କର୍ମ କରନ୍ତି, ବର୍ତ୍ତ ଏଇଭଳି କର୍ମାଣି, ଭଗବାନ କର୍ମ କରନ୍ତି। ସେଥିପାଇଁ ଭଗବତୀତା କୁହାଯାଇ ସେ କଥା ଏ ଚତୁର୍ଥ ଧରି କହିବେ ଭଗବାନ ଏ କର୍ମ ହେଉଛି ସାଧାରଣ କର୍ମ ନୁହଁ, ଆମେ ଯେଉଁ କର୍ମ କରୁଛେ ଏ ଭଗବାନ କହିବେ, ଆମେ ଯେଉଁ କର୍ମ କରୁଛେ କର୍ମ ବନ୍ଧନ ହୋଇଯାଉଛି, କିନ୍ତୁ ଭଗବାନ ଯେଉଁ କର୍ମ କରୁଛନ୍ତି ସେଇଟା କର୍ମବନ୍ଧନ ନୁହଁ, ଭଗବାନ କର୍ମ ହେଉଛି ଦିବ୍ୟ, ଜନ୍ମ କର୍ମ ଚେନ୍ନେ ଦିବ୍ୟମ, ଭଗବାନ କର୍ମ ହେଉଛି ଲୋକମାନଙ୍କର କଲ୍ୟାଣ ପାଇଁ କରୁଛନ୍ତି, ଆଦର୍ଶ ସ୍ଥାପନ କରୁଛନ୍ତି, ଲୋକମାନେ ସେହି ଅନୁସାରେ କାର୍ଯ୍ୟ କରିବେ, ବହୁତ କଥା ଭଗବାନ ତାଙ୍କର କର୍ମ ଦ୍ୱାରା ବହୁତ ଶିକ୍ଷା ପ୍ରଦାନ କରନ୍ତି। ଆମେ ସକାଳେ ଭଗବାନଙ୍କର କଥା ଆଲୋଚନା କରୁଛେ, ଭଗବାନ କର୍ମ, ଭଗବାନ ଲୀଳା, ସେଇଟାକୁ ତାକୁ କୁହାଯାଏ ଲୀଳା, ଭଗବାନଙ୍କ ଲୀଳା, ଏତେ ସୁନ୍ଦର ଲୀଳା ଚାଲିଛି ବର୍ତ୍ତମାନ, ବିଂଶ ଅଧ୍ୟାୟ ଚାଲିଛି ଦଶମ ସ୍କନ୍ଧର, ବୃନ୍ଦାବନରେ ବର୍ଷା ଋତୁ ଶରତ ଋତୁରେ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଉଛି, ଆ ପୂର୍ବରୁ ଗ୍ରୀଷ୍ମ ଋତୁର ଲୀଳା ବର୍ଣ୍ଣନା କରାଯାଇଥିଲା। ଏଭଳି ଭାବରେ ଭଗବାନଙ୍କର ଅନେକ କର୍ମ ରହିଛି, କର୍ମ କରୁଛନ୍ତି ବା ଲୀଳା କରୁଛନ୍ତି, ତେଣୁ ଭଗବାନଙ୍କ କିଛି ଆବଶ୍ୟକତା ନାହିଁ, କିନ୍ତୁ ତଥାପି ଭଗବାନ କର୍ମ କରୁଛନ୍ତି। ଭଗବାନ ଆମର ଯଦି ପଇସା ସଫିସିଏଣ୍ଟ ପଇସା ରହିଛି, ଧନ ରହିଛି, ତାହେଲେ ଆମେ ଯିବାନି ଚାକିରି କରିବା ପାଇଁ, ଯିବା ନାହିଁ, ଆମେ ଚାକିରି କରୁଛେ କାହିଁକି ନା, ବା ବିଜନେସ୍ କରୁଛେ ବା ଯେ କାର୍ଯ୍ୟ କରୁଛେ କାହିଁକି ନା, ତା'ର ଧନ ଆବଶ୍ୟକତା ରହିଛି, ସେ ଯଦି ନକଲେ ତା'ର ଧନ ମିଳିପାରିବ ନାହିଁ, ସେ ଚଳିପାରିବ ନାହିଁ। କିନ୍ତୁ ଜଣଙ୍କର ଯଦି ରହିଯିବ କିଛି ଧନର ଅଭାବ ନାହିଁ, ଯେତେ ଧନ ବ୍ୟବହାର କରୁଥିବେ ବ୍ୟବହାର କରୁଥିବେ ତାଙ୍କ ଧନ ସହିତ ବଢ଼ି ବଢ଼ିଟା ଯାଉଥିବ, ଏଭଳି ଯଦି ହୁଅନ୍ତା ତାହେଲେ କେହି କର୍ମ କରନ୍ତି ନାହିଁ, ସମସ୍ତେ ଶୋଇକରି ବହୁତ ଖାଲି ଇନ୍ଦ୍ରିୟ ତୃପ୍ତିରେ ମାତିକି ରୁହନ୍ତେ, କେହି କର୍ମ କରିବା ପାଇଁ ଯାଆନ୍ତେ ନାହିଁ। କିନ୍ତୁ ଭଗବାନ ସ୍ଥାପନ କରୁ ଆଦର୍ଶ ସ୍ଥାପନ କରୁଛନ୍ତି, ଭଗବାନ କିଛି ଆବଶ୍ୟକତା ନାହିଁ, ତଥାପି ଭଗବାନ କର୍ମ କରୁଛନ୍ତି, ଏକଥା କହିଲେ 22 ଶ୍ଳୋକରେ ବର୍ତ୍ତ ଏବଚ କର୍ମାଣି, ତେଣୁ ଭଗବାନ ଭାରତ କହୁଛନ୍ତି ଏ ଗୋଟେ ଶ୍ଳୋକରେ ଉପନିଷଦରେ ମଧ୍ୟ ସେ କଥା କୁହାଯାଉଛି, ନ ତସ୍ କାର୍ଯ୍ୟ କରଣଂ ଚ ବିଦ୍ୟତେ ନ ତତ୍ ସମସ୍ୟା ଅଧିକଶ ଦୃଶ୍ୟତେ ପରାଶ ଶକ୍ତି ବିବିଧେବ ଶୁଭେତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାତ। ଭଗବାନଙ୍କର ସବୁ ପ୍ରକାର ଯେଉଁ ଶକ୍ତି ରହିଛି, ଜ୍ଞାନ ଶକ୍ତି, ବଳ ଶକ୍ତି ବା ବଳ ଶକ୍ତି, କ୍ରିୟାଶକ୍ତି, ଏସବୁ ସ୍ୱାଭାବିକ, ଭଗବାନ ଏଇଟା ପ୍ରାପ୍ତ ହେବା ପାଇଁ କିଛି ଚେଷ୍ଟା କରିନଥିଲେ, ଏ କାର୍ଯ୍ୟ କାରଣ ସବୁ ଭୌତିକ ଜଗତରେ ସବୁ କିଛି କାର୍ଯ୍ୟ କାରଣ ରହିଛି, ଆମେ ଯେଉଁ ଜନ୍ମ ହେଉଛେ ଆମ ପିତାମାତା ଆମର ହେଉଛି କାରଣ, ଏଭଳି ଭାବରେ କାର୍ଯ୍ୟ କାରଣ ଚାଲିଛି ସବୁ ଭୌତିକ ଜଗତରେ, କିନ୍ତୁ ତାଙ୍କର ସେସବୁ ନାହିଁ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ତାଙ୍କର ଉର୍ଦ୍ଧ କଥା କ'ଣ କହିବା, ଭଗବାନଙ୍କର ଅନେକ ଶକ୍ତି ରହିଛି, ଏସବୁ ସ୍ୱାଭାବିକ, ଭଗବାନ ଯାହା ଚାହିଁବେ ତାହା ହୋଇଯିବ, ତଥାପି ଭଗବାନ କର୍ମ କରୁଛନ୍ତି, ଆଦର୍ଶ ସ୍ଥାପନ କରୁଛନ୍ତି ଭଗବାନ। ତେଣୁ 23 ଶ୍ଳୋକରେ କୁହାଯାଉଛି, ଯଦି ଅହଂ ନ ବର୍ତ୍ତେୟଂ ଯାହାତୁ କର୍ମଣ ଅତ୍ୟନ୍ତ୍ରିତ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ୍ୱ, ଯଦି ଭଗବାନ କାର୍ଯ୍ୟ ନ କରିଥାନ୍ତି ସେ କଥା କୁହାଯାଉଛି, ଯଦି ଅର୍ଜୁନ କହିବେ ପ୍ରଭୁ ଆପଣ କାର୍ଯ୍ୟ ନ କଲେ କ'ଣ ଅସୁବିଧା ହେବ, ତେଣୁ ଅର୍ଜୁନ ନ କହିଲେ ମଧ୍ୟ ଭଗବାନ ତାଙ୍କର ମନୋଭାବ ବୁଝି ଏ କଥା କହୁଛନ୍ତି, ଯଦି ମୁଁ କାର୍ଯ୍ୟ ନ କରିବି, ଆଳସ୍ୟ ଭାବରେ ରହିବି, କାର୍ଯ୍ୟ କରିବି ନାହିଁ, ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାଠ ସର୍ବସ, ମୋର କଥାକୁ ସମସ୍ତେ ଦେଖିବେ, ଭଗବାନ କିଛି କାର୍ଯ୍ୟ କରିନଥିବେ ଆମେ କାହିଁ କର୍ମ କରିବା, ମୋ ବର୍ତ୍ତମାନ ବର୍ତ୍ତମାନ ମନୁଷ୍ୟ ପାର୍ଥ ସର୍ବସ୍ୱ ସମସ୍ତେ ପାର୍ଥ ମୁଁ ଯଦି ନ କରିବି ସମସ୍ତେ ମୋତେ ଫଲୋ କରିବେ ମୋତେ କହିବେ ମୁଁ ଆଉ କାମ କରିବି ନାହିଁ ଭଗବାନ କରିନାହାନ୍ତି ତେଣୁ ପ୍ରାର୍ଥରେ ଭଗବାନ ଆଧ୍ୟାତ୍ମିକ ଦିଗରେ ଉନ୍ନତି ନିମିତ୍ତ ସମାଜରେ ସମତା ରକ୍ଷା ଉଦ୍ଦେଶ୍ୟରେ ସଭେ ମାନବ ନିମିତ୍ତ କେତେକ ମୌଳିକ ପନ୍ଥା ରହିଛି ଯଦିଓ ଏଗୁଡ଼ିକ ବଦ୍ଧଜୀବ ପାଇଁ ଉଦ୍ଦିଷ୍ଟ କୃଷ୍ଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ତଥାପି ସେ ସେଗୁଡ଼ିକୁ ଅନୁସରଣ କରୁଥିଲେ କାରଣ ସେ ଧର୍ମ ସଂସ୍ଥାପନ ନିମିତ୍ତ ବା ଲୋକଶିକ୍ଷା ଉଦ୍ଦେଶ୍ୟରେ ଏ ଧରାଧାମରେ ଅବତୀର୍ଣ୍ଣ କରିଥିଲେ ତାହା ନ ହୋଇଥିଲେ ସାଧାରଣ ଲୋକ ତାଙ୍କ ପଥ ଅନୁସରଣ କରିଯିବେ କାରଣ ସେ ହେଉଛନ୍ତି ସର୍ବୋତ୍ତମ ଅଧିକାରୀ ଶ୍ରୀମଦ୍ ଭାଗବତଙ୍କର ଏକଥା ଜଣାଯାଏ ଯେ ଭଗବାନ ଶ୍ରୀକୃଷ୍ଣ ଏକ ଗୃହସ୍ଥ ହିସାବରେ ଘରେ ଓ ବାହାରେ ଯାହା ଆଚରଣ କରିବାର କଥା ଅର୍ଥାତ୍ ଯେପରି ଧର୍ମନୀତି ଆଚରଣ କରିବା କଥା ତାହା କରୁଥିଲେ ଭାଗବତ ଦଶମ ସ୍କନ୍ଧରେ ସବୁ ଲୀଳା ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଗୃହସ୍ଥ ଲୀଳା ବର୍ଣ୍ଣନା କରାଯାଇଛି ତେଣୁ ସେ କଥାକୁ ଆଉ ଟିକେ ବିସ୍ତାର କରି କହୁଛନ୍ତି 24 ଶ୍ଳୋକରେ ଉତ୍ସିଦେବ ରିମ ଲୋକା ନ କୁର୍ଯ୍ୟା କର୍ମଚେଦହମ ଶଙ୍କରସ୍ୟ ଚ କର୍ତ୍ତାସ୍ୟହମ ଉପଅନ୍ୟାମ ଇମାମ ପ୍ରଜା ଯଦି ଭଗବାନ କର୍ମ ବନ୍ଦ କରିଦିଅନ୍ତି ତାହେଲେ ସମସ୍ତ ଜଗତ ଧ୍ୱଂସ ହୋଇଯିବ ମୁଁ ମଧ୍ୟ ବର୍ଣ୍ଣଶଙ୍କର ଉତ୍ପାଦନର କାରଣ ହେବି ଏବଂ ତଦ୍ୱାରା ମୁଁ ସମସ୍ତ ଜୀବଙ୍କର ସୁଖ ଶାନ୍ତି ନଷ୍ଟ କରିଦେବି ଭଗବାନ କର୍ମ ନ କରିବେ ତାହେଲେ ଏ ବର୍ଣ୍ଣଶଙ୍କର ଯାହା ଦେଇଯିବେ ଭଗବାନ ଜାଣନ୍ତି କ'ଣ ହେବ ତେଣୁ ଇଏ ଭଗବାନ ସେଥିପାଇଁ କର୍ମ କରୁଛନ୍ତି ପ୍ରଭୁପାଦ ମହାରାଜ ଗୋଟେ କଥା କହିଛନ୍ତି ଯେଉଁଟାକ ଦଶମ ସ୍କନ୍ଧ 33 ଅଧ୍ୟାୟରେ କଥାଟି ଆସିବ ଭଗବାନ ଯେଉଁ ଲୀଳା କରୁଥିଲେ ଏଇଟା ଗୋଟେ ସମସ୍ତଙ୍କର କେତେଟା ଜିନିଷ ରହିଛି ଭଗବାନଙ୍କର ଆମେ ସେଇଟାକୁ ଅନୁକରଣ କରିପାରିବା ନାହିଁ ଆମେ ଅନୁସରଣ କରିବା ଅନୁକରଣ କରିବା ନାହିଁ ଏ ଦୁଇଟି ଶବ୍ଦ ରହିଛି ଇମିଟେସନ୍ ଆଉ ଫଲୋ ଏ ଦୁଇଟି ଜିନିଷ ରହିଛି ଅନୁସରଣ ଏବଂ ଅନୁକରଣ ଭଗବାନ ଯେଉଁ ରାସଲୀଳା କରୁଥିଲେ ଆମେ ସେଇଟାକୁ କରିପାରିବା ନାହିଁ ସେଇଟା ଅନୁକରଣ ହୋଇଯିବ ଏ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧ 29-33 ଏ 5 ଅଧ୍ୟାୟରେ ଯେତେ ରାସଲୀଳା ବର୍ଣ୍ଣନା କରାଯାଉଥିଲା ତେଣୁ ସେଠି ଯେଉଁମାନେ ଥିଲେ 60,000 ମୁନିଋଷିମାନେ ଥିଲେ ତାଙ୍କର ସମସ୍ତେ ଏତେ ଉନ୍ନତ ସ୍ତର ନଥିଲେ ତେଣୁ କେତେକଙ୍କର ମନରେ ସନ୍ଦେହ ହେଲା ଯେ ଭଗବାନ କାହିଁକି ଏ ଲୀଳା କଲେ ପର ସ୍ତ୍ରୀ ସହିତ କାହିଁକି ନୃତ୍ୟ କଲେ ତେଣୁ ଏଇସବୁ ଯେଉଁ କଥା ପରିଚିତ ମାନସିକ ସେ ପ୍ରଶ୍ନଟି ପଚାରିଲେ ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏ କଥାଟି କହିଥିଲେ ସେଇଟା ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ନୈତତ୍ ସମାଚାରେ ଯାହାତୁ ମନୁଷ୍ୟାପି ଅନିଶ୍ୱର ବିନଶ୍ୟତି ଆଚରଣ ମୌଢ଼ିଆ ଯଥା ରୁଦ୍ରୋ ଦ୍ୱିଜଂ ବିଷମ ବିଶ୍ୱରାଣାଂ ବଥ ସତଂ ସତ୍ୟଂ ତଥିବା ଚରିତଂ କ୍ୱଚିତ୍ ତେଷାଂ ସ୍ୱବଚଯୁକ୍ତଂ ବୁଦ୍ଧିମାନ ତତ୍ ସମାଚାରେ ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ ଏ ପରୀକ୍ଷିତ ନୈତତ୍ ସମାଚାରେ ଯାହାତୁ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ଯେମିତି ଈଶ୍ୱର ଭଳି ଯେଉଁମାନେ ଭଗବାନ ସେମାନଙ୍କର ଯେଉଁ ରହିଛି କାର୍ଯ୍ୟ କଥା କାର୍ଯ୍ୟକର୍ମ ସବୁ ଯଦି ଆମେ ସେଇଭଳି ଭାବରେ କାର୍ଯ୍ୟ କରିବା ତାହେଲେ ଆମେ ବିନାଶ ହୋଇଯିବା ଯେମିତି ଉଦାହରଣ ଦିଆଯାଇଛି ମୌଢ଼ିଆ ତଥା ରୁଦ୍ର ଅଭିଜଂ ବିଷମ ଶିବଜୀ ଯେତେବେଳେ ସମୁଦ୍ର ମନ୍ଥନ ଭାଗବତମ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ ଏ ସମୁଦ୍ର ମନ୍ଥନ ଲୀଳା ଯେଉଁଟା ଷଷ୍ଠମଙ୍କ ସମୟରେ ଏହି ଲୀଳାଟି ହୋଇଥିଲା ସେଥିରୁ ଯେଉଁ ବିଷ ବାହାରିଥିଲା ସେ ବିଷରେ ଦେବତାମାନେ ମଧ୍ୟ ଭୟ କରିଗଲେ କିନ୍ତୁ ଶିବଜୀ ସେ ବିଷକୁ ପାନ କରିଦେଲେ ବିଷ ପାନ କରିଦେଲେ ବର୍ତ୍ତମାନ ଶ୍ରାବଣ ମାସ ଆସିଲା ବର୍ତ୍ତମାନ ସବୁ ଶିବଜୀଙ୍କର ପୂଜା ଆରମ୍ଭ ହୋଇଯିବ ସୋମବାର ଦିନ ବହୁତ ବମ୍ବଲେ ବାହାରିଲେ ସବୁ ତପସ୍ୟା କରିବେ କେତେ କଷ୍ଟ କରିବେ କିନ୍ତୁ ପାଣିଟା ଢାଳି ସାରିଲା ପରେ ବିଡ଼ି ଟାଣିବା ଆରମ୍ଭ କରିଦେବେ କ'ଣ ନା ଆମର ଭୋଲେନାଥ ଗଞ୍ଜେଇ ଟାଣୁଛନ୍ତି ଆଉ ତେଣୁ ସେ କଥା କୁହାଯାଇଛି ଶିବଜୀ ସିଏ ବିଷ ପାନ କରିଦେଇଥିଲେ ତା ଅର୍ଥ ନୁହଁ ଯେ ଆମେ ମଧ୍ୟ ବିଷ ପାନ କରିଦେବା ଆମେ ମୃତ୍ୟୁ ଆମେ ମନରେ ମଧ୍ୟ ଚିନ୍ତା କରିପାରିବା ନାହିଁ ଆମେ ମୃତ୍ୟୁବରଣ କରିଯିବା ସେଇଭଳି ଭାବରେ ଈଶ୍ୱରାଣାମ ବଚ ସତ୍ୟଂ ଭଗବାନ ଯାହା କଥା କହୁଛନ୍ତି ସେଇ କଥା ହିଁ ଠିକ୍ କରିବା କଥା ତଥିବା ଚରିତ୍ର କ୍ୱଚିତ୍ ଯେଉଁ କଥା ଅନୁସାରେ ଭଗବାନ କାର୍ଯ୍ୟ କରୁଛନ୍ତି ସେହିସବୁ ତେଷାଂ ସୁବଚ ଯୁକ୍ତଂ ବୁଦ୍ଧିମାନ ବୁଦ୍ଧିମାନ ବ୍ୟକ୍ତି ସେଇଟାକୁ ଗ୍ରହଣ କରିବେ ଭଗବାନଙ୍କର ଅନୁସରଣ କରିବେ ଅନୁକରଣ କରିବେ ନାହିଁ ଯେମିତି ଆମର ଭକ୍ତିବିନୋଦ ଠାକୁରଙ୍କ ସମର କଥା ରହିଛି ଭକ୍ତିବିନୋଦ ଠାକୁର ଯେତେବେଳେ ଥିଲେ ଆମର ପ୍ରଭୁପାଦଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପିତା ଭକ୍ତିବିନୋଦ ଠାକୁର ସେ ମାଜିଷ୍ଟ୍ରେଟ୍ ଥିଲେ ପୁରୀରେ। ସେହି ସମୟରେ ଜଣେ ଥିଲେ ଋଷିକେଶନ ବୋଲି ଜଣେ ଥିଲେ ବାବାଜୀ ଭଣ୍ଡ ବାବାଜୀ ବହୁତ ଯୋଗ ସିଦ୍ଧି ଥିଲା। ଖଣ୍ଡଗିରି ରହୁଥିଲେ ଏତେ ତାଙ୍କର ପପୁଲାରିଟି ଆସିଗଲା ଯେମିତି ଆମର କିଛି ଦିନ ତଳେ ଜଣେ କେନ୍ଦ୍ରାପଡ଼ା ଯାଇଥିଲେ ବନ୍ଧା ହୋଇକି ରହିଛନ୍ତି ବର୍ତ୍ତମାନ ଜେଲ୍ରେ କେତେ ତାଙ୍କର ପପୁଲାରିଟି ହୋଇଯାଇଥିଲା। ଦେଖୁଥିଲି ଗୋଟେ ଥର ଦେଖୁଥିଲି ଟିଭିରେ କେତେ ଯେ ଲାଇନ୍ ଲାଗିଛି କାର୍ ତାଙ୍କର କ'ଣ ବ୍ୟାସ ପୂଜା ହେଉଥିଲା ବିରାଟ ବଡ଼ ଲାଇନ୍ ଲାଗିଛି। ମୁଁ କହିଲି କିଏ ସେହିଭଳି ଭାବେ ତାଙ୍କର ଏତେ ସବୁ ପପୁଲାର ହୋଇଯାଇଥିଲେ ରାସଲୀଳା କରିବା ପାଇଁ ଆରମ୍ଭ କଲେ। ସେ ନିଜକୁ ବିଷ୍ଣୁ ବୋଲି କହୁଥିଲେ ମୁଁ ବିଷ୍ଣୁ ମୁଁ ରାସଲୀଳା କରିବି। ତେଣୁ ବ୍ରିଟିଶ ସରକାରଙ୍କ ସମୟ ଥିଲା ବ୍ରିଟିଶ ସ୍ୱାଧୀନତା ଥିଲା ଆମର 12 ବର୍ଷ ସେ ସମୟର କଥା। ତେଣୁ ସେ ସମୟରେ ବ୍ରିଟିଶ ସରକାର ଭକ୍ତିବିନୋଦ ଠାକୁରଙ୍କୁ କହିଲେ ତୁମେ ଏଇଟା ବୁଝ ମାଜିଷ୍ଟ୍ରେଟ୍ ଥିଲେ ଭକ୍ତିବିନୋଦ ଠାକୁର। ତେଣୁ ସେ ତାଙ୍କ ସହିତ କଥା ହେଲେ ଋଷିକେଶନ ସହିତ ଋଷିକେଶନ କହିଲେ ତୁମକୁ ମୁଁ ତୁମେ ଯେଉଁ ପୋଷ୍ଟ ଅଛ ତୁମକୁ ବହୁତ ଉନ୍ନତି ପ୍ରଦାନ କରିଦେବି ଆଉ ମୁଁ ବ୍ରିଟିଶରମାନଙ୍କୁ ବିଦାୟ କରିଦେବି ଏଇଭଳି ଭାବରେ ସବୁ କହିଲେ। ଜଗନ୍ନାଥ ବିଷୟରେ ଭକ୍ତିବିନୋଦ ଠାକୁର କହିଲେ ଆପଣ ଆସୁନାହାନ୍ତି ଜଗନ୍ନାଥ ମନ୍ଦିର କିନ୍ତୁ ଭଗବାନ ଜଗନ୍ନାଥ ସେ ଗୋଟେ କାଠ ଦାରୁ ବ୍ରହ୍ମ ସେ କାଠଟେ ସେଠି ମୁଁ ହେଉଛି ପ୍ରକୃତ ଭଗବାନ ମୁଁ ହେଉଛି ବିଷ୍ଣୁ ଏ କଥା ଯେତେବେଳେ କହିଲେ ଭକ୍ତିବିନୋଦ ଠାକୁର ଜାଣିଲେ ଇଏ ହେଉଛି ଭଣ୍ଡ ଜାଣି ଭଗବାନଙ୍କୁ ସେ କହୁଛି କାଠ କାଠ ବୋଲି କହୁଛି ଭାଗବତ ବର୍ଣ୍ଣନା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସ ପାଷଣ୍ଡି ଭାବେ ଧ୍ରୁବମ ସେମାନେ ହେଉଛି ପାଷଣ୍ଡି ଅର୍ଚ୍ଚେ ବିଷ୍ଣୁ ଶିଳାଧୀର ଗୁରୁସୁ ନରମତି ଏସବୁ କଥା ରହିଛି। ବିଷ୍ଣୁକୁ କହିବେ ଇଏ ଶିଳାରେ ତିଆରି ବା କାଷ୍ଠ ପାଷଣରେ ତିଆରି ଇଏ ଭଗବାନ ହୁଅନ୍ତି ଏଇଭଳି ଭାବରେ ଯେଉଁମାନେ କହନ୍ତି ସେମାନେ ହେଉଛି ପାଷଣ୍ଡି। ତେଣୁ ଭକ୍ତିବିନୋଦ ଠାକୁର ଜାଣିଲେ ଇଏ ଜଣେ ପାଷଣ୍ଡି ବ୍ୟକ୍ତି ତାଙ୍କୁ ନେଇକରି ବନ୍ଦୀ କରିକି ନେଇଗଲେ। ପୋଲିସକୁ ଯେତେବେଳେ ପଠାଇଲେ ପୋଲିସ ଭୟ କରିଗଲା ବହୁତ ତାଙ୍କ ଶକ୍ତି ଥିଲା। ତେଣୁ ଭକ୍ତିବିନୋଦ ଠାକୁର ନିଜେ ଆସିଲେ ପୋଲିସମାନଙ୍କୁ ଆଣିକି ଆସିଲେ ତାଙ୍କ ଯେଉଁ ଦାଢ଼ି ଥିଲା ଦାଢ଼ିକି କାଟିଦେଲେ ତାଙ୍କର ଯୋଗ ଶକ୍ତି ଥାଏ ଆମର ଜଣେ ବାବା ଥିଲେ ତାଙ୍କର ସେମିତି ଚୁଳରେ ସେମିତି ଶକ୍ତି ଥାଏ ତେଣୁ ସେଠି କାଟିଦେଲେ କାଟିଦେଲା ପରେ ଦାଢ଼ି ଚୁଳ ସବୁ କାଟିଦେଲା ପରେ ତାଙ୍କର ଯୋଗ ଶକ୍ତି କମିଯିବ ତାଙ୍କୁ ବାନ୍ଧିକି ନେଇଗଲେ ପୁରୀରେ ସେ ଜେଲ୍ରେ ଥିଲେ ତାପରେ ସେଇଠି ସେ ମୃତ୍ୟୁବରଣ କରିଥିଲେ। ଏତେ ତାଙ୍କର ଶକ୍ତି ଥିଲା ଭକ୍ତିବିନୋଦ ଠାକୁରଙ୍କ ଫ୍ୟାମିଲି ତାଙ୍କ ପରିବାର ସମସ୍ତ ହଇଜା ହୋଇଗଲା ସେଦିନ ରାତିରେ ସବୁ ଝାଡ଼ା ଆରମ୍ଭ ହୋଇଗଲା ଝାଡ଼ାବାନ୍ତି। ତାଙ୍କ ଭକ୍ତିବିନୋଦ ଠାକୁରଙ୍କ ପତ୍ନୀ ଭଗବତ ଦେବୀ ସେ କହିଲେ ଦେଖ ସେ ଜଣେ ସାଧୁ ବାବା ତାଙ୍କୁ ବନ୍ଦ କରିବାଟା ଠିକ୍ ହେବନି ତାଙ୍କୁ ଛାଡ଼ିଦିଅ। ଭକ୍ତିବିନୋଦ ଠାକୁର କହିଲେ ତୁମେ ସବୁ ଭଗବାନଙ୍କ ନାମ କୀର୍ତ୍ତନ କର ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ସକାଳୁ ସବୁ ଠିକ୍ ହୋଇଗଲା। ତାପରେ ଭଣ୍ଡ ବାବାଜୀ ଋଷିକେଶନ ସେ ମୃତ୍ୟୁବରଣ କଲେ ଜେଲ୍ରେ ଏସବୁ କଥା ରହିଛି। ଆମେ ଭଗବାନଙ୍କର ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି ସେଇଟାକୁ ବୁଝିବା ପାଇଁ ତତ୍ତ୍ୱରେ ବୁଝିବାକୁ ପଡ଼ିବ ଜନ୍ମ କର୍ମ ତୁମେ ଦିବ୍ୟ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ଭଗବାନଙ୍କ ଜନ୍ମ ଭଗବାନ କର୍ମକୁ ଯଦି ଆମେ ତତ୍ତ୍ୱରେ ବୁଝିଯିବା ତାହେଲେ ଆମ ମନୁଷ୍ୟ ଜନ୍ମ ସଫଳ ହୋଇଯିବ। ଯୋକ୍ତା ଦେହଂ ପୁନର୍ଜନ୍ମ ନୈତି ଆମେ ଯଦି ସର୍ବତ୍ୟାଗ କରିବା ଆଉ ଥରେ ଜନ୍ମ ନେବାକୁ ପଡ଼ିବ ନାହିଁ ଆମେ ଭଗବତ ଧାମ ଚାଲିଯିବା ଜୀବନ ସିଦ୍ଧି ପ୍ରାପ୍ତ ହୋଇଯିବା। ତେଣୁ ଏଭଳି ଭାବରେ ପ୍ରଭୁପାଦ ମହାରାଜ କଥାଟି ମଧ୍ୟ କହିଛନ୍ତି। ତେଣୁ ସକ୍ତା କର୍ମାଣି ଅବିଦ୍ୱାଂସ ଯଥା କୁର୍ବନ୍ତି ଭାରତ କୁର୍ଜାନ ବିଦ୍ୱାନ ତଥା ସକ୍ତ ଚିକିତ୍ସିତ ଲୋକ ସଂଗ୍ରାମ ଏସବୁ କେତୋଟି ଶ୍ଳୋକ ରହିଛି ଏକାଭଳି ଶ୍ଳୋକ ରହିଛି ଆମେ ଆସନ୍ତାକାଲି ଆଲୋଚନା କରିବା ଏସବୁ। ତେଣୁ ଏଇ ତୃତୀୟ ଅଧ୍ୟାୟରେ କର୍ମଯୋଗରେ ଏସବୁ କଥା ଚାଲିବ ଆମେ ଆସନ୍ତାକାଲି 25 ଶ୍ଳୋକ କଥା ଆରମ୍ଭ କରିବା। ଆମର କଥା କହୁଛି ବିଶ୍ରାମ ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ଭେ ଗୌରଭକୁନ୍ଦ କି ଦାୟୀ ଗୌରମାନନ୍ଦେ।